ହ୍ୟାଲୋ, ମୁଁ ସରୋଜିନୀ ବେହେରା ରଙ୍ଗମାଟିଆ ତଳସାହି 9 ନମ୍ବର ୱାର୍ଡରୁ କହୁଛି। ମହାସଂଘର ଭାଇସ୍ ପ୍ରେସିଡେଣ୍ଟ ଅଛି ଆଉ ମୋର SHG ଲକ୍ଷ୍ମୀନାରାୟଣ ଗ୍ରୁପର ମୁଁ ପ୍ରେସିଡେଣ୍ଟ ଅଛି। ଆମର ଆଜି ଏଠି ୱାର୍ଡ ଅଫିସରେ ଗୋଟେ ବୈଠକ ହୋଇଥିଲା ଚିଫ୍ଫାର୍ ତରଫରୁ, ଆମେ ସେଥିରେ ସହଯୋଗ କରିଥିଲୁ ଆଉ ବହୁତ ପ୍ରକାର ଆଲୋଚନା ସବୁ ସମସ୍ୟାର ସମାଧାନ ପାଇଁ ଆମେ ଏଠି ଏକାଠି ହୋଇଥିଲୁ। ଆଉ ଏଠି ସବୁ ଚିଫ୍ଫାର୍ ମ୍ୟାଡାମ ମାନେ କର୍ପୋରେଟର ମ୍ୟାଡାମ ବି ଥିଲେ ଆଉ ସମସ୍ତଙ୍କ ସହଯୋଗରେ ଆମର ବହୁତ କଥା ସମାଧାନ ହବ ବୋଲି ଆମେ ସେଟା ଉପସ୍ଥାପନା କରିଥିଲୁ। ଧନ୍ୟବାଦ।